ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ନାହିଁ, ତଥାପି କାହିଁକି ସିଏ ତ ବୁଝେନା, ତଥାପି କାହିଁକି ସିଏ ତ ବୁଝେନା, ପ୍ରଭୁ ଏକା ତାର ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ସେ କାହିଁକି ବୁଝିତ ପାରିନା, ତେବେ ସେ କାହିଁକି ବୁଝିତ ପାରିନା, ତା ଜୀବନ ପ୍ରଭୁ ପାଇଁ, ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ବଖେ ବର୍ଷଘାତ କୋରଡ଼ ପ୍ରହାର, ସହିଲେ ସେ ମଥା ନଈ, ଶରୀରଟା ତାଙ୍କ କୃଷେ ଚଢ଼ିଗଲା, ପାପି ମଣି ସର ପାଇଁ, ସେ ପାପୀ ମଣିଷ କେବେ ବି ଚାହେନା, ସେ ପାପୀ ମଣିଷ କେବେ ବି ଚାହେନା, ସେ ପ୍ରେମ ବୁଝିବା ପାଇଁ, ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ନାହିଁ, ତଥାପି କାହିଁକି ସିଏ ତ ବୁଝେନା, ତଥାପି କାହିଁକି ସିଏ ତ ବୁଝେନା, ପ୍ରଭୁ ଏକା ତାର ପାଇଁ, ମଣିଷ ଜୀବନ ପାଣିର ଫୋଟକା। ଅଛି
প্রিয় শ্রোতা বন্ধু আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজ এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার বহুমূল্য সময় দিয়ে আমি বিশেষ খুশি প্রভু আপনার আশীর্বাদ করতু ও আহরি আত্মিক জীবনের বর্ধিষ্ণু করতু আসুন প্রভুঙ্কর বাক্য মধ্য দিয়ে যাওয়া পূর্ব প্রার্থনার সহ প্রভুঙ্ বাক্যর নিকটবর্তী হওয়া আসুন প্রার্থনা করিবা। প্রিয় পবিত্র প্রভু তোমার পবিত্র নামর ধন্যবাদ করুছু এই সুন্দর সময় পাই সুযোগ পাই তোমার জীবন্ত বাক্য পাই প্রভু তোমার বাক্য মধ্য দিয়ে তুমি আমাকে সহিতের কথা কুহ তোমার পবিত্র উপস্থিতি আমাকে অনুভব করিয়া পাই দিও তোমার প্রশংসা করুছু তোমার অনুগ্রহদান পাই তোমার মঙ্গলদান পাই তোমার সুরক্ষা পাই তোমার প্রেম পাই তোমার বিশ্বস্ততা পাই হ্যাঁ প্রভু আমাকে অযোগ্য পদার্থ মনুষ্য হলে মধ্য তোমার দয়া অনুগ্রহ লাগি আজ আমি জগত মধ্যে বঞ্চি রহা সুযোগ পাই তোমার ধন্যবাদ করুছ প্রভু আজির এই কার্যক্রম মধ্য দিয়ে তুমি আমার সহিত কথা কুহ তোমার পবিত্র উপস্থিতি আত্যেক উপলব্ধি করা দিও প্রত্যেক শ্রোতাবন্ধু তুমি আশীর্বাদ কর প্রত্যেক মনস্কামনা তুমি পূর্ণ কর প্রত্যেক আত্মিক জীবন বড়াও এই সমস্ত প্রার্থনা আমার উদ্ধারকর্তা জীবিত পুনরুত্থিত প্রিয় প্রভু যীশু নামে এই অল্প ভিক্ষা মাগুছু আমেন। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ଫିଲିପିୟ ପତ୍ରର ପ୍ରଥମ ପର୍ବର ବାର ପଦରୁ ଆରମ୍ଭ କରି କିଛି ଅଂଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ ଏହି ଅଂଶରେ ଦେଖିବାକୁ ପାରିବା ବନ୍ଧନ ଓ କ୍ଲେଶ କିପରି ସୁସମାଚାରକୁ ସମ୍ପ୍ରସାରିତ କରନ୍ତି। ତେବେ ଦେଖନ୍ତୁ ଫିଲିପିୟ ପ୍ରଥମ ପର୍ବର ବାର ପଦରେ ଏହିପରି ଲେଖା ଅଛି, ହେ ଭାଇମାନେ, ମୋ ପ୍ରତି ଯାହା ଯାହା ଘଟିଅଛି ସେହିସବୁ ଯେ ବରଂ ସୁଷମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି ଏହା ତୁମମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ। ପାଉଲ ଏଠାରେ ଅତି ଦୃଢ଼ତାର ସହିତ ସେମାନଙ୍କୁ କହନ୍ତି, ଯେତେବେଳେ ଫିଲିପି ମଣ୍ଡଳୀର ବିଶ୍ୱାସୀମାନେ ଶୁଣିବାକୁ ପାରିଲେ ଯେ ପ୍ରେରିତ ପାଉଲ କାରାଗାରରେ ଅଛନ୍ତି ବୋଲି, ସେତେବେଳେ ସେମାନେ ସେମାନଙ୍କର ମଣ୍ଡଳୀର ପାଳକ ଏପାଫ୍ରଦିତଙ୍କ ହାତରେ ପାଉଲଙ୍କ ନିକଟକୁ ଏକ ସମ୍ବାଦ ପ୍ରେରଣ କଲେ ଓ ସମ୍ଭବତଃ ସମ୍ବାଦଟି ଏହିପରି ଥିଲା, ହେ ପାଉଲ ଭାଇ, ଆମେ ଆପଣଙ୍କ ନିମନ୍ତେ ବିଶେଷ ଦୁଃଖିତ। ବର୍ତ୍ତମାନ ଆପଣଙ୍କର ମହାନ ମିଶନେରୀ ଯାତ୍ରାଗୁଡ଼ିକ ବାଧାପ୍ରାପ୍ତ ହେଉଅଛି। ଆପଣ କାରାଗାରରେ ଅଛନ୍ତି ଓ ସୁଷମାଚାର ପ୍ରଚାର କାର୍ଯ୍ୟ ଆଗେଇ ପାରୁନାହିଁ। ମାତ୍ର ପାଉଲ କହନ୍ତି, ଦେଖ, ମୁଁ ତୁମମାନଙ୍କୁ ଜଣାଇଦେବାକୁ ଚାହେଁ ଯେ ସୁଷମାଚାର ପ୍ରଚାର ଆଗେଇ ଚାଲିଛି ଓ ମୋ ପ୍ରତି ଯେଉଁ ସମସ୍ତ ବିଷୟ ଘଟିଅଛି ତାହା ସୁଷମାଚାର ପ୍ରତି ବାଧାଜନକ ହୋଇନାହିଁ, ବରଂ ଏହା ସୁଷମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି। ଏହାଦ୍ୱାରା ସେ କ'ଣ ବୁଝନ୍ତି ତାହା ସେ ବର୍ତ୍ତମାନ ପରିଷ୍କାର ଭାବେ ଜଣାଇଦେବାକୁ ଯାଉଅଛନ୍ତି। ଦେଖନ୍ତୁ ପ୍ରଥମ ପର୍ବର ତେର ପଦରେ ଏହିପରି ଲେଖା ଅଛି, ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା। ସେହି ରାଜପ୍ରାସାଦ ପ୍ରକୃତରେ କାଇସରଙ୍କର ଥିଲା। ପ୍ରେରିତ ଅଠେଇଶ ପର୍ବର ଷୋହଳ ପଦରେ ଲେଖା ଅଛି, ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ ପାଉଲଙ୍କୁ ଆପଣା ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା। ପାଉଲ ପ୍ରାଚୀନ ରୋମର ଶାସନକର୍ତ୍ତାଙ୍କ ପ୍ରହରୀ ସୈନ୍ୟର ଏକ ସଦସ୍ୟଙ୍କ ହସ୍ତରେ ସମର୍ପିତ ହୋଇଥିଲେ ଓ ଏହି ଲୋକମାନେ ରୋମିଓ କୁଳୀନ ଥିଲେ ଓ କାଇସରଙ୍କ ପରିବାରର ସଦସ୍ୟ ଥିଲେ। ଆପଣ ଜାଣିଥିବେ ପାଉଲ ଯେତେବେଳେ ମନ ପରିବର୍ତ୍ତନ କରି ଖ୍ରୀଷ୍ଟଙ୍କର ହେଲେ, ସେତେବେଳେ ପ୍ରଭୁ ଯୀଶୁ ପାଉଲଙ୍କ ବିଷୟରେ ଏହିପରି କହିଥିଲେ, କାରଣ ସେ ବିଜାତି ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ। ତେବେ ଏହି ସମୟ ପର୍ଯ୍ୟନ୍ତ ପାଉଲ ବିଶେଷ କରି ରୋମ୍ ସାମ୍ରାଜ୍ୟର ସାଧାରଣ ଲୋକମାନଙ୍କ ନିକଟରେ ସୁଷମାଚାର ପହଞ୍ଚାଇ ପାରିଥିଲେ। ମାତ୍ର ବର୍ତ୍ତମାନ ସେ ରାଜକୀୟ କୁଳୀନମାନଙ୍କ ଘେର ମଧ୍ୟରେ ଅଛନ୍ତି। ପ୍ରତି 4 ଘଣ୍ଟାରେ ଥରେ ଜଣେ ଲେଖାଏଁ ପ୍ରହରୀ ତାହାଙ୍କୁ ଜଗିବା ନିମନ୍ତେ ବଦଳି ହେଉଛନ୍ତି। ତେବେ ସେହି 4 ଘଣ୍ଟା ମଧ୍ୟରେ ପାଉଲ କ'ଣ କହୁଥିବେ ବୋଲି ଆପଣ ଭାବୁଛନ୍ତି? ମୋର ମତରେ ସେ ନିଶ୍ଚିତ ଭାବେ ସେମାନଙ୍କୁ ଖ୍ରୀଷ୍ଟଙ୍କ ସୁଷମାଚାର ଜଣାଇଥିବେ ଓ ସେମାନଙ୍କ ମଧ୍ୟରୁ ଅନେକ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବାକୁ ପାରିଥିବେ। ସୁଷମାଚାର କାଇସରଙ୍କର ପରିବାରବର୍ଗଙ୍କ ମଧ୍ୟରେ ପ୍ରଭାବ ବିସ୍ତାର କଲା। ପରବର୍ତ୍ତୀ ସମୟରେ ତର୍ତୁଲିଆନ୍ ଲେଖିଲେ ଯେ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ କ୍ଷମତାପଦର ଅଧିକାରୀ ହୋଇଛନ୍ତି ବୋଲି ଜଣାପଡ଼ିଲା, ସେତେବେଳେ ରୋମିଓ ସରକାର ବିଚଳିତ ହୋଇଗଲା। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ ମୃତ୍ୟୁବରଣ କଲେ। ଏହା ହିଁ ଥିଲା ପାଉଲଙ୍କ ପ୍ରଥମ ସୁସ୍ପଷ୍ଟ ପ୍ରମାଣ ଯେ ତାହାଙ୍କର ଏହି ବନ୍ଧନ ସୁଷମାଚାର ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି କରିନାହିଁ, ବରଂଚ ଏହା କାଇସରଙ୍କର ପରିବାରବର୍ଗ ମଧ୍ୟକୁ ସୁଷମାଚାର ପହଞ୍ଚାଇ ପାରିଛି। ପାଉଲଙ୍କର ଏହି ବନ୍ଧନ କେବଳ କାଇସରଙ୍କ ପରିବାର ମଧ୍ୟକୁ ସୁଷମାଚାର ପହଞ୍ଚାଇ ନଥିଲା, ଏହା ମଧ୍ୟ ଆହୁରି କିଛି ସାଧନ କରିଥିଲା। ଫିଲିପିୟ 1:14 ଏହିପରି ଲେଖା ଅଛି, ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ୱରଙ୍କ ବାକ୍ୟ କହିବା ନିମନ୍ତେ ଅତ୍ୟୁତ୍ସୁକ ଭାବେ ସାହସୀ ହୋଇଅଛନ୍ତି। ଆଦ୍ୟ ମଣ୍ଡଳୀରେ ଅନେକ ଲୋକ ଥିଲେ ଯେଉଁମାନେ କି ବାହାରେ ଯାଇ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ଚାହୁଁଥିଲେ। ମାତ୍ର ପାଉଲଙ୍କ ପ୍ରଚାର ଶୁଣିବା ପରେ ସେମାନେ ଏହିପରି କହିଥିବେ, ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବାକୁ ଚାହେଁ, ମାତ୍ର ପାଉଲ ଯେପରି ପ୍ରଚାର କରନ୍ତି ମୁଁ ସେପରି ପ୍ରଚାର କରିପାରିବି ନାହିଁ। ତେଣୁ ପାଉଲ ଯେପର୍ଯ୍ୟନ୍ତ ବାହାରେ ସୁଷମାଚାର ପ୍ରଚାର କରିଥିବେ, ଅନ୍ୟମାନେ ସୁଷମାଚାର ପ୍ରଚାର କରିବା ନିମନ୍ତେ ନିଜକୁ ଅଯୋଗ୍ୟ ତଥା ଅସମର୍ଥ ବୋଲି ବିଚାର କରି ସୁଷମାଚାର ପ୍ରଚାର କରିବା ନିମନ୍ତେ ସାହସ କରିନଥିବେ। ସେମାନେ ନିଜଠାରୁ ପାଉଲଙ୍କୁ ଅଧିକ ସୁଦକ୍ଷ ପ୍ରଚାରକ ବୋଲି ବିଚାର କରି ପ୍ରଚାର କରିବା ନିମନ୍ତେ ଆଗେଇ ପାରୁନଥିଲେ। ମାତ୍ର ଦିନେ ସେହି ରୋମିଓ ରାସ୍ତାରେ ଯେଉଁ ସ୍ଥାନମାନଙ୍କରେ ମଣ୍ଡଳୀଗୁଡ଼ିକ ଗଠିତ ହୋଇଥିଲା, ସେହିସବୁ ଅଞ୍ଚଳରେ ପାଉଲ ରୋମ୍ରେ ବନ୍ଦୀ ହୋଇ ରହିଅଛନ୍ତି ବୋଲି ଏକ ସମ୍ବାଦ ପ୍ରଚାରିତ ହେଲା। ସେହି ସମସ୍ତ ମଣ୍ଡଳୀ ମଧ୍ୟରେ ଅନେକ ଲୋକ କହିଥିବେ, ଦେଖ ପାଉଲ ବନ୍ଦୀ ହୋଇ ରହିଅଛନ୍ତି, ସେ ଆଉ ବାହାରେ ଯାଇ ପ୍ରଚାର କରିପାରିବେ ନାହିଁ, ତେଣୁ ମୁଁ ପ୍ରଚାର କରିବାକୁ ଯିବି। ଫଳତ ଅନେକ ଲୋକ ଏହିପରି ଭାବେ ସୁଷମାଚାର ପ୍ରଚାର କରିବାକୁ ବାହାରି ପଡ଼ିଲେ। ମୁଁ ନିଶ୍ଚିତ ଭାବେ କହିପାରେ ଯେ ଶହ ଶହ ହୋଇପାରେ ହଜାର ହଜାର ଲୋକ ବାହାରି ଯାଇ ରୋମିଓ ସଡ଼କମାନଙ୍କରେ ଓ ପ୍ରତ୍ୟେକ ଦ୍ୱାରକ ଦ୍ୱାରା ଯାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁଷମାଚାର ପ୍ରଚାର କରିଥିବେ। ତେଣୁକରି ପାଉଲ କହନ୍ତି, ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ୱରଙ୍କ ବାକ୍ୟ କହିବା ନିମନ୍ତେ ଅତ୍ୟୁତ୍ସୁକ ଭାବେ ସାହସୀ ହୋଇଅଛନ୍ତି। ବର୍ତ୍ତମାନ ଆମେ ପାଉଲଙ୍କର ସେହି ବନ୍ଧନର ତୃତୀୟ ଫଳପ୍ରଦ ବିଷୟକୁ ମଧ୍ୟ ବିଚାରରେ ଆଣିପାରିବା, ଯାହାକି ସେ ତାହା ପ୍ରକାଶ କରିନାହାନ୍ତି। ଆମ୍ଭେମାନେ ଏହା ଇତିହାସରୁ ପାଇପାରିବା। ପାଉଲ ତାହାଙ୍କର ଲେଖାର ଗୁରୁତ୍ୱପୂର୍ଣ୍ଣତାକୁ ଉପଲବ୍ଧି କରିନଥାଇପାରନ୍ତି, ମାତ୍ର ସେ ଯଦି ବନ୍ଦୀ ହୋଇନଥାନ୍ତେ ତାହେଲେ ଆମ୍ଭେମାନେ ହୁଏତ ତାହାଙ୍କର ଏହିପରି କାରାଗାର ପତ୍ରଗୁଡ଼ିକୁ ପାଇପାରିନଥାନ୍ତୁ, ଯାହାକି ଏଫିସିଓ, ଫିଲିପିଓ, କଲସିଓ ଓ ଫିଲିମନ ପତ୍ର, ଏହିସବୁ ଅତି ଚମତ୍କାର ପତ୍ର। ଆଉ ଏହି ସମସ୍ତ ଆଜି ଆମେ ଅଧ୍ୟୟନ କରିବାର ସୁଯୋଗ ପାଇନଥାନ୍ତୁ ଯଦି ପ୍ରେରିତ ପାଉଲ ବନ୍ଦୀ ହୋଇନଥାନ୍ତେ। ମୁଁ ବିଶ୍ୱାସ କରେ ଯେ ଈଶ୍ୱର ଅନ୍ୟ କୌଣସି ଉପାୟରେ ଏହି ସମସ୍ତ ଶିକ୍ଷା ଆମମାନଙ୍କୁ ପ୍ରଦାନ କରିଥାନ୍ତେ, ମାତ୍ର ଏହିପରି ଭାବେ ସେ ଆମମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପସନ୍ଦ କଲେ, ଯେପରି ପ୍ରେରିତ ପାଉଲ କହିବାକୁ ପାରିବେ ଯେ ତାହାଙ୍କର ବନ୍ଧନ ସୁସମାଚାର କାର୍ଯ୍ୟର ଅଧପତନ ନିମନ୍ତେ ନୁହେଁ, ମାତ୍ର ଅଭିବୃଦ୍ଧି ନିମନ୍ତେ। କିନ୍ତୁ ସେ ଯାହାହେଉନା କାହିଁକି, ପାଉଲଙ୍କ ସମୟରେ ଏକ ଦୁଃଖଦ ସମସ୍ୟା ଉପୁଜିଥିଲା, ଯାହାକି ଆଜି ମଧ୍ୟ ପରିଲକ୍ଷିତ ହୁଏ, ଆଉ ଏହା ଅତି ଦୁଃଖର ବିଷୟ। ପ୍ରଥମ ପର୍ବର 15 ପଦରେ ଏହିପରି ଲେଖା ଅଛି, କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସଦ୍ଭାବରେ ତାହା କରୁଅଛନ୍ତି। ମୋର ଜଣେ ବନ୍ଧୁ ଏହିପରି କହନ୍ତି, ଯେତେବେଳେ ସେ ବାଇବଲ ଅଧ୍ୟୟନ କରିବା ନିମନ୍ତେ ଆରମ୍ଭ କଲେ, ସେତେବେଳେ ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର ଈର୍ଷା ଓ ବିବାଦର ସହିତ କରାଯାଇପାରେ ବୋଲି। ମାତ୍ର ପରେ ସେ ଦୀର୍ଘଦିନ ଧରି ପ୍ରଚାର କାର୍ଯ୍ୟ କରିବା ପରେ ଜାଣିବାକୁ ପାରିଲେ ଯେ ସମ୍ଭବତଃ ଗୋଟିଏ ବିଷୟ ଅନ୍ୟ ସମସ୍ତ ବିଷୟ ଅପେକ୍ଷା ପ୍ରଚାର କାର୍ଯ୍ୟରେ ବିଶେଷ ବାଧା ସୃଷ୍ଟି କରିପାରେ, ଯାହାକି ଈର୍ଷା ଓ ବିବାଦ। ପାଉଲ ଏହି ପତ୍ରରେ ଅନେକ ଥର ଏହି ଈର୍ଷା ଓ ବିବାଦର ଶବ୍ଦକୁ ପ୍ରକାଶ କରିଅଛନ୍ତି। ତେଣୁ ଏଥିରୁ ସୁସ୍ପଷ୍ଟ ହୋଇଯାଏ ଯେ ସେମାନଙ୍କ ମଧ୍ୟରେ କେତେକ ଲୋକ ଥିଲେ ଯେଉଁମାନେ କି ସେହିପରି ଭାବରେ ସୁସମାଚାର ପ୍ରଚାର କରୁଥିଲେ, ପ୍ରେରିତ ପାଉଲଙ୍କ ପ୍ରତି ଈର୍ଷା କରୁଥିଲେ ଓ ବିବାଦ କରୁଥିଲେ। କାରଣ ପାଉଲ ଯେପରି ଫଳ ପାଉଥିଲେ, ସେମାନେ ସେହିପରି ଫଳ ପାଇପାରୁନଥିଲେ। ସେମାନଙ୍କର ସୁସମାଚାର ପ୍ରଚାର କାର୍ଯ୍ୟରେ ସେ ପ୍ରକାର ଅଭିବୃଦ୍ଧି ଘଟୁନଥିଲା। ଏହି ଈର୍ଷା ଓ ବିବାଦର ସମାଧାନ ନିମନ୍ତେ ଏକ ଉପାୟ ହେଉଛି, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଜାଣି ରଖିବା ଉଚିତ ଯେ ତାହାର ଏକ ଦାନ ଅଛି। ଆମ ପ୍ରତ୍ୟେକଙ୍କୁ ସମାନ ଦାନ ଦିଆଯାଇ ନାହିଁ, ମାତ୍ର ସମସ୍ୟାଟି ହେଉଛି ଆମେ ପ୍ରତ୍ୟେକେ ଅନ୍ୟର ଦାନ ପ୍ରତି ଈର୍ଷା କରୁ। ଆପଣ ଜାଣି ରଖନ୍ତୁ, ପାଉଲ ଏହି ଦାନ ବିଷୟ ନେଇ କରନ୍ଥୀୟ ମଣ୍ଡଳୀକୁ କହନ୍ତି ଯେ ଦାନଗୁଡ଼ିକ ପ୍ରେମରେ ସାଧିତ ହେବା ଉଚିତ, ପ୍ରତ୍ୟେକ ଦାନକୁ ପ୍ରେମରେ କାର୍ଯ୍ୟକାରୀ କରିବା ଉଚିତ। ମୋର ପ୍ରିୟ ବନ୍ଧୁ, ଆପଣ ଯଦି ପ୍ରେମରେ ଓ ବିଶ୍ୱସ୍ତ ଭାବରେ ଆପଣଙ୍କର ଦାନକୁ ବ୍ୟବହାର କରିବେ, ଆପଣ ଅନ୍ୟ କାହାର ଦାନ ପ୍ରତି ଈର୍ଷା କରିବେ ନାହିଁ। ସେଥିପାଇଁ ପ୍ରଥମ କରନ୍ଥୀୟ 13 ପର୍ବର 4 ପଦରେ ଲେଖା ଅଛି, ପ୍ରେମ ଦୀର୍ଘସହିଷ୍ଣୁ, ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଂକାର କରେ ନାହିଁ, କିନ୍ତୁ ଈର୍ଷା କହେ, ମୁଁ ତୁମ୍ଭ ବିଷୟରେ ଅଧିକ କିଛି ଚିନ୍ତା କରେ ନାହିଁ, ଓ ଅହଂକାର କହେ, ମୋତେ ତୁମେ କ'ଣ ବୋଲି ଭାବୁଛ। ତାହିଁ ହେଉଛି ଈର୍ଷା ଓ ଅହଂକାର ମଧ୍ୟରେ ଭିନ୍ନତା, ଓ ଖ୍ରୀଷ୍ଟ ବିଶ୍ୱାସୀ ଏଥିନିମନ୍ତେ ସତର୍କ ହେବା ଉଚିତ। ପାଉଲ ଏହି ବିଷୟକୁ ପ୍ରଥମ କରନ୍ଥୀୟ 4 ପର୍ବର 7 ପଦରେ ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି, କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି, ଆଉ ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇନାହ, ଏପରି ତୁମ୍ଭର କ'ଣ ଅଛି। କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇନଥିଲା ପରି କାହିଁକି ଗର୍ବ କରୁଅଛ। ପ୍ରିୟ ବନ୍ଧୁ, ବାସ୍ତବରେ ଏହି ଈର୍ଷା ଓ ବିବାଦ ମଣ୍ଡଳୀ ମଧ୍ୟରେ ଯେଉଁ ପ୍ରକାର ପ୍ରତିବନ୍ଧକର କାରଣ ହୋଇଥାଏ, ବାହାରର ଅନ୍ୟ କୌଣସି ବିଷୟ ସେତେଦୂର ମଣ୍ଡଳୀର ପ୍ରତିବନ୍ଧକର କାରଣ ହୋଇନଥାଏ। କାରଣ ଏହି ଈର୍ଷା ଓ ବିବାଦ ଉପୁଜାଇବା ହେଉଛି ଶୟତାନର କାର୍ଯ୍ୟ। ଏହି ଈର୍ଷା ଓ ବିବାଦ ମଣ୍ଡଳୀ ପ୍ରତି ଆଘାତଦାୟକ। ସୁରାକୀୟ ବା ଡ୍ରଗ୍ସ ମଣ୍ଡଳୀର ବାହାରେ ଥାଇ ମଣ୍ଡଳୀ ପ୍ରତି ଯେତିକି କ୍ଷତି ପହଞ୍ଚାଏ ନାହିଁ, ମଣ୍ଡଳୀ ମଧ୍ୟରେ ଥିବା ଈର୍ଷା ଓ ବିବାଦ ତାହାଠାରୁ ଅଧିକ କିଛି କ୍ଷତି ପହଞ୍ଚାଇଥାଏ। ଲକ୍ଷ୍ୟ କରନ୍ତୁ, ସେ ଯାହା ହେଉ ନା କାହିଁକି କେତେକ ଥିଲେ ଯେଉଁମାନେ ଅତି ଶୁଭ କାମନା ସହିତ ଖ୍ରୀଷ୍ଟଙ୍କୁ ପ୍ରଚାର କଲେ। ପ୍ରିୟ ବନ୍ଧୁ, ପ୍ରଭୁ ଯଦି ଆଜି ଆପଣଙ୍କୁ ତାଙ୍କର ସେବକ ଭାବରେ ମନୋନୀତ କରିଅଛନ୍ତି, ପ୍ରଭୁ ଯଦି ଆଜି ଆପଣଙ୍କୁ ମଣ୍ଡଳୀ ମଧ୍ୟରେ ଏକ ପଦବୀରେ ରଖିଅଛନ୍ତି, ପ୍ରଭୁ ଯଦି ଆପଣଙ୍କୁ କିଛି ଦାନ ଦେଇଅଛନ୍ତି ଆଉ ସେହି ଦାନକୁ ଆପଣ ତାଙ୍କର ଗୌରବ ନିମନ୍ତେ ବ୍ୟବହାର କରୁଅଛନ୍ତି, ତାହେଲେ ତହିଁରେ ଗର୍ବ କରନ୍ତୁ ନାହିଁ। କିମ୍ବା ଅନ୍ୟ ପ୍ରତି ଈର୍ଷା କରନ୍ତୁ ନାହିଁ, ଅର୍ଥାତ୍ ଅନ୍ୟର ଦାନ ପ୍ରତି ଈର୍ଷା କରନ୍ତୁ ନାହିଁ, କାରଣ ଏହାଦ୍ୱାରା ମଣ୍ଡଳୀ ମଧ୍ୟରେ ବିଘ୍ନ ଉପୁଜେ। ଏହାଦ୍ୱାରା ଈର୍ଷା ଓ ବିବାଦ ମଣ୍ଡଳୀ ମଧ୍ୟରେ ଘଟେ। ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀମାନଙ୍କରେ କାହିଁକି ଦଳଭେଦ ଦେଖାଯାଏ, କାହିଁକି ମତଭେଦ ଦେଖାଯାଏ, କାହିଁକି ବିଶୃଙ୍ଖଳା ଦେଖାଯାଏ, କାହିଁକି ଅଶାନ୍ତି ଉପୁଜେ? ଏହାର ମୂଳରେ କେବଳ ଗୋଟିଏ କାରଣ ହେଉଛି, ଈର୍ଷା ଓ ବିବାଦ। ଆଜି ପ୍ରତ୍ୟେକ ପରସ୍ପରକୁ ଈର୍ଷା କରନ୍ତି, ପରସ୍ପର ମଧ୍ୟରେ ବିବାଦ କରନ୍ତି। କିଏ ବା ନିଜର ଧନକୁ ନେଇ ଗର୍ବ କରେ, କିଏ ବା ନିଜର ଜ୍ଞାନକୁ ନେଇ ଗର୍ବ କରେ, କିଏ ବା ନିଜର ପଦବୀକୁ ନେଇ ଗର୍ବ କରେ, କିଏ ବା ନିଜର ଦାନକୁ ନେଇ ଗର୍ବ କରେ, କିଏ ବା ନିଜର ଦକ୍ଷତାକୁ ନେଇ ଗର୍ବ କରେ, କିଏ ବା ନିଜର ସେବାକୁ ନେଇ ଗର୍ବ କରେ। ଏହି ପ୍ରକାରେ ଆଜି ପ୍ରତ୍ୟେକ ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ବିବେଚନା କରନ୍ତି, ଆଉ ତଦ୍ୱାରା କ'ଣ ହୁଏ? ତଦ୍ୱାରା ଈର୍ଷା ଆଉ ବିବାଦ ଉପୁଜେ। ପ୍ରେରିତ ପାଉଲ କାରାଗାରରେ ଥାଇ ସେ ମଣ୍ଡଳୀମାନଙ୍କୁ ସାନ୍ତ୍ୱନା ଦେଉଅଛନ୍ତି, ଏବଂ ସେ କାରାଗାରରେ ରହିବା ଦ୍ୱାରା ଆଜି ଆମମାନେ ତାହାଙ୍କର ପତ୍ରଗୁଡ଼ିକ ପାଠ କରିବା ପାଇଁ ସୁଯୋଗ ପାଇପାରିଛୁ। ତାହାଙ୍କର କେତେ ଜ୍ଞାନ ଥିଲା, ତାହାଙ୍କର କେତେ ଯୋଗ୍ୟତା ଥିଲା, ତାହାଙ୍କର କେତେ ଦାନ ଥିଲା, ପ୍ରଭୁ ତାଙ୍କୁ ମନୋନୀତ କଲେ, କିନ୍ତୁ ତାହାଙ୍କ ଜୀବନରେ କେବେ ହେଲେ ଈର୍ଷା ଓ ବିବାଦ ଦେଖାଯାଇନଥିଲା। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛନ୍ତି, ଉଦ୍ଧାରପ୍ରାପ୍ତ ହୋଇଛନ୍ତି, ଏବଂ ମଣ୍ଡଳୀ ମଧ୍ୟରେ ଜଣେ ସଭ୍ୟ ବା ସଭ୍ୟା ରୂପେ ବିବେଚିତ ହୋଇଛନ୍ତି, ତାହେଲେ ନିଜର ଦାନ କ'ଣ ବା ପ୍ରଭୁ ଆପଣଙ୍କୁ କେଉଁ ମହାନ ଦାନ ଦେଇଅଛନ୍ତି ତାହା ପ୍ରଥମେ ଜାଣିବା ପାଇଁ ଚେଷ୍ଟା କରନ୍ତୁ, ଆଉ ସେହି ଦାନକୁ ତାହାଙ୍କର ଗୌରବ, ତାହାଙ୍କର ମହିମା ପାଇଁ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। କାରଣ ଅନେକ ସମୟରେ କ'ଣ ହୁଏ ନା, ଆମମାନଙ୍କ ପାଖରେ ଯେଉଁ ଦାନଟି ଅଛି, ଆମମାନେ ସେହି ଦାନକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ରୂପେ ବ୍ୟବହାର ନ କରି ଆମେ କ'ଣ କରୁ ନା, ଅନ୍ୟର ଦାନ ପ୍ରତି ଈର୍ଷା କରୁ ଏବଂ ନିଜର ଦାନକୁ ଯଥାର୍ଥ ରୂପେ ବ୍ୟବହାର କରିବା ପାଇଁ ଆମମାନେ ଭୁଲିଯାଉ, ଆମମାନେ ଅସମର୍ଥ ହେଉ। ତେଣୁକରି ପ୍ରିୟ ବନ୍ଧୁ, ପ୍ରଭୁ ଯଦି ଆପଣଙ୍କୁ ଏକ ଦାନ ଦେଇଅଛନ୍ତି, ସେହି ଦାନକୁ ପ୍ରଭୁଙ୍କ ନିମନ୍ତେ ବ୍ୟବହାର କରନ୍ତୁ, ଆଉ କେବେ ହେଲେ ଅନ୍ୟର ଦାନ ପ୍ରତି ଈର୍ଷା କରନ୍ତୁ ନାହିଁ, କି ସେହି ଦାନ ପ୍ରତି ଈର୍ଷା କରି ପରସ୍ପର ମଧ୍ୟରେ ବିବାଦ ଉପୁଜାନ୍ତୁ ନାହିଁ। କାରଣ ଏହାଦ୍ୱାରା ପ୍ରଭୁଙ୍କର କାର୍ଯ୍ୟରେ ବିଘ୍ନ ଉପୁଜେ, ମଣ୍ଡଳୀ ମଧ୍ୟରେ ବିଶ୍ୱାସୀ ବିଶ୍ୱାସିନୀମାନଙ୍କ ମଧ୍ୟରେ ବିଘ୍ନ ଉପୁଜେ, ମଣ୍ଡଳୀ ମଧ୍ୟରେ ଏକତା କ୍ଷୁର୍ଣ୍ଣ ହୁଏ, ମଣ୍ଡଳୀ ମଧ୍ୟରେ ଶାନ୍ତି କ୍ଷୁର୍ଣ୍ଣ ହୁଏ, ମଣ୍ଡଳୀ ମଧ୍ୟରେ ଈଶ୍ୱର ଗୌରବ ପାଇପାରନ୍ତି ନାହିଁ, ପ୍ରଭୁ ଶ୍ରୀଖ୍ରୀଷ୍ଟ ମଣ୍ଡଳୀ ମଧ୍ୟରେ ଗୌରବ ପାଇପାରନ୍ତି ନାହିଁ। ଆଜି ଆମମାନେ ପ୍ରେରିତ ପାଉଲଙ୍କର ଜୀବନକୁ ଲକ୍ଷ୍ୟ କରୁ, ସେ ସଦାବେଳେ ଅନ୍ୟର ଆତ୍ମିକ ଜୀବନର ଉନ୍ନତି ନିମନ୍ତେ ଚିନ୍ତା କରୁଥିଲେ, ସେଥିନିମନ୍ତେ ପ୍ରାର୍ଥନା କରୁଥିଲେ, ଧନ୍ୟବାଦ ଦେଉଥିଲେ। ଆଜି ଆମମାନେ ମଧ୍ୟ ପ୍ରଭୁଙ୍କ ନିମନ୍ତେ ଯଦି ସେ ପ୍ରକାର ହୃଦୟ ନେଇ ପ୍ରଭୁଙ୍କର ଧନ୍ୟବାଦ କରିବା, ଏବଂ ଅନ୍ୟମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଯଦି ଆମମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ଏବଂ ପ୍ରଭୁ ଆମମାନଙ୍କୁ ଯେଉଁ ଦାନ ଦେଇଛନ୍ତି ସେହି ଦାନକୁ ଯଦି ଆମମାନେ ପ୍ରଭୁଙ୍କର ଗୌରବ ନିମନ୍ତେ ଉଚିତ ଭାବରେ ବ୍ୟବହାର କରିବା, ସତ୍ ଭାବରେ ବ୍ୟବହାର କରିବା, ନମ୍ର ଭାବରେ ବ୍ୟବହାର କରିବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଗୌରବ ପାଇବେ, ମଣ୍ଡଳୀ ମଧ୍ୟ ଦିନକୁ ଦିନ ବର୍ଦ୍ଧିଷ୍ଣୁ ହେବ ଏବଂ ପ୍ରଭୁ ମଧ୍ୟ ମଣ୍ଡଳୀ ଦ୍ୱାରା ଗୌରବ ପାଇପାରିବେ। ପ୍ରେରିତ ପାଉଲ ଯେତେବେଳେ କାରାଗାର ମଧ୍ୟରେ ରହିଲେ, ଅନେକ ପ୍ରେରିତ ପାଉଲଙ୍କର ସେହି କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ, ସମାପ୍ତ କରିବା ପାଇଁ ସେମାନେ ଆଗେଇ ଗଲେ। ପ୍ରିୟ ବନ୍ଧୁ, ଆଜି ଆମମାନେ ସୁସମାଚାର ପ୍ରଚାର କାର୍ଯ୍ୟରେ ଆଗେଇ ଯିବା ଉଚିତ। ପ୍ରଭୁ ମୋତେ ଯେଉଁ ସୁରକ୍ଷା ଦେଇଛନ୍ତି, ପ୍ରଭୁ ମୋ ଜୀବନରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଅଛନ୍ତି, ତାହାକୁ ମୁଁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବା ଉଚିତ। ତାହା ହିଁ ପ୍ରଭୁ ଆମମାନଙ୍କର ପ୍ରତ୍ୟେକ ଜୀବନରୁ ଆଶା କରନ୍ତି। କିନ୍ତୁ ଯଦି ଆମମାନେ ତହିଁରେ ସନ୍ତୁଷ୍ଟ ନ ରହି ଆମମାନେ ଈର୍ଷା କରୁ, ବିବାଦ କରୁ, କଳହ କରୁ, ତାହେଲେ ପ୍ରଭୁ ଆମମାନଙ୍କୁ ଦେଇଥିବା ଦାନକୁ ମଧ୍ୟ ଆମେ ଠିକ୍ ଭାବରେ ବ୍ୟବହାର କରିପାରିବା ନାହିଁ। ଆଉ ତଦ୍ୱାରା କ'ଣ ହେବ ନା, ଆମମାନେ ପ୍ରଭୁଙ୍କ ନିକଟରେ ଉତ୍ତରଦାୟୀ ହେବା। ତେଣୁ ପ୍ରଭୁ ଆଜି ଆମମାନଙ୍କୁ ଯେଉଁ ଦାନ ଦେଇଛନ୍ତି, ତାହାକୁ ଆମେ ପ୍ରଭୁଙ୍କ ନିମନ୍ତେ ବ୍ୟବହାର କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে, তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজি পাই এঠারে রাখুছু, নমস্কার।
গাউছি গাইবি তুম জয় গীতি চিরদিন, তুম জয় গীতি চিরদিন। ଜଗତର ଅପମାନ ସତ ସାଧିବାକୁ ତୁମ ଅଭିମ